ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା। ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 3 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି। ଏବଂ ଆଇପିଏଲ୍ କ୍ରିକେଟର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ। ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର कार्यसूची रही श्री जयसवाल कहते
14 और 15 तारीख को ब्रिक्स विदेश मंत्री की बैठक हो रही है, जिसकी अध्यक्षता हम लोग कर रहे हैं। जहां तक देशों का आपने जिक्र किया, उनकी तरफ से कौन आएगा ये तो खैर उनको तय करना है, लेकिन जैसे जैसे लोग आएंगे आपको पता चल जाए कौन उनके नेतृत्व कर रहे हैं, कौन लोग उसमें भाग ले रहे हैं।
ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସିଛି। ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ। ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି। ସେହିଭଳି ନରୱେ, ସ୍ୱିଡେନ୍, ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।
संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी, जिस प्रकार का हमारी उनसे साझेदारी चल रही है, कैसे इसको और व्यापक किया जाए ताकि हम अपने जो ऊर्जा सुरक्षा हमारी है उसको हम मजबूत कर सके। उसके अलावा जो 4 अन्य देश हैं, नॉर्डिक समिट होने वाला है, नॉर्वे की यात्रा है, स्वीडन की यात्रा है, इटली की यात्रा है, नेदरलैंड्स की यात्रा है, यहां पर भी ये देश में से नवाचार के बहुत बड़ा केंद्र है। इनोवेशन इकोसिस्टम में भारत में बहुत काम हो रहा है और क्लीन एनर्जी टेक्नोलॉजीज में ये लोग और ग्रीन ट्रांजिशन में काफी आगे हैं। तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको ले आता है उसे कैसे मजबूत किया जाएगा, ये प्रधानमंत्री के दौरे का एक मुख्य आधार है।
ଚଳିତ ମାସ 3 ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି। ସେ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଶ୍ରୀ ସିଂ କହିଛନ୍ତି, ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ। ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେଭଳି ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ସେଥିଲାଗି ଏନ୍ଟିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे। और ना ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं।
आपण माने संवाद सुनुछंती आकाशवाणी रो। एक साइबर सुरक्षित भारत गठन दिगरे केन्द्र सरकार निरंतर प्रयास करि चालिछंती बोली स्वराष्ट्रमंत्री अमित शाह मतव्यक्त करिछंती। देशरे साइबर आर्थिक ठकामी विपक्षरे पदक्षेप नेबा सहित डिजिटाल पेमेंट इकोसिस्टम को सशक्त करिबा दिगरे आज भारतीय साइबर अपराध समन्वय केन्द्र एवं रिजर्व बैंक नवसृजन हब मध्यरे एक बुझामणा पत्र एमओयू स्वाक्षरित हेबा अवसरें से कहिछंती। एथिसहित बैंकिंग क्षेत्र में बेआईन आकाउंट गुड़ी को चिन्हट कर निष्क्रिय करने दिगरे एमओयू सहायक हो देशरे साइबर अपराध को नियंत्रण में आने दिगरे एभली आकाउंट्स गुड़िक एक प्रमुख समस्या रूपे उभा होई। तेबे आज स्वाक्षरित होइतबा एमओयू नागरिक मानक लागि साइबर अपराध विपक्ष में आगामी पीढ़ीर सुरक्षा कवच रूपे कार्य कर बोली श्री शाह मतव्यक्त करिछन्ते। स्वास्थ्य नवसृजन क्षेत्र में अखिल भारत भेषज विज्ञान प्रतिष्ठान एम्स नुआदिल्ली एक जातीय प्राथमिक संस्था रूपे गत 70 वर्ष धरी सेवा करी आसुची बोली उपराष्ट्रपति सीपी राधाकृष्णन कहिछन्ति। आज नुआदिल्लीर भारत मंडपम ठारे एम्स रे समावर्तन उत्सव रे अभिभाषण रखी श्री राधाकृष्णन एहा कहिछन्ति। उपराष्ट्रपति कहिछन्ति रोगींकर जत्न नेबा सहित आधुनिक औषधर सुगम उपलब्धता क्षेत्र में एम्स सर्वोच्च मानक प्रतिष्ठा करिबारे सफल होइपारिछि। वार्षिक प्राय 50 लाख बही विभाग रोगी आसुथिबा एहि प्रतिष्ठान स्वास्थ्य क्षेत्र में सर्वोच्च स्थान अक्तियार करिपारिछि बोली श्री राधाकृष्णन कहिछन्ति। एहि समारोह में उद्बोधन दे केन्द्र स्वास्थ्य और परिवार कल्याण मंत्री जेपी नड्डा कहिछन्ति एम्स नुआदिल्ली केवल एक प्रतिष्ठान नुहे बरं स्वास्थ्य क्षेत्र में एक प्रतिष्ठित संस्था। देशव्यापी जनसाधारण को उत्तम मानर स्वास्थ्य सेवा जोगाइदेबा उद्देश्य सरकार आगामी 2-3 वर्ष मध्य 75,000 मेडिकल सीट बढ़ेबा लागि निष्पत्ति नेइछन्ति। इतिमध्यरे सरकार उभय स्नातक और स्नातकोत्तर मेडिकल सीट 1,75,000 वृद्धि करि सारिछन्ति बोली श्री नड्डा सूचना देइछन्ति। जातीय शिक्षानीति 2020 माध्यमरे सरकार मातृभाषा भित्तिक गवेषणा और नवसृजन व्यवस्था को प्रोत्साहन देवा दिगरे निरंतर प्रयास करुछन्ति बोली केन्द्र शिक्षामंत्री धर्मेन्द्र प्रधान कहिछन्ति। आज भारतीय सामाजिक विज्ञान गवेषणा परिषद आईसीएसएसआर रो 58वां प्रतिष्ठा दिवस अवसर में आयोजित एक समारोह में उद्बोधन दे से यह कहते श्री प्रधान कहते सरकार जातीय शिक्षानीति में भारतीय ज्ञान परंपरा एवं कृत्रिम बुद्धिमता भित्तिक शिक्षा उपर प्राथमिकता देउछन्ति। 2047 मसीहा सुद्धा एक विकसित भारत लक्ष्य हासिल दिगरे भारत को सम्मुखीन होबाकु थिबा विभिन्न सामाजिक समस्यागुडी किभली प्रतिहत करा जाय परिबो से दिगरे आईसीएसएसआर जत्नवान हेबा उपर श्री प्रधान गुरुत्वारोप करिछन्ति। एथिसहित निजर भाषा उपर गुरुत्व दे कार्यखसडा प्रस्तुत करबाकु से परामर्श देइछन्ति।
कि आईसीसीआर समय को आगे जाते हुए आने वाले 10-15 साल भारत को 2047 की रोड मैप में पहुंचने के लिए लक्ष्य तक पहुंचने के लिए किस किस प्रकार की सोशल चैलेंजेस को ध्यान देना पड़ेगा ये आईसीएसएसआर के आने वाले 10-15 साल के काम होने चाहिए। हमें अपनी भाषा को महत्व देना पड़ेगा, हमारी अर्थनीति को मजबूत करना है तो हमारी भाषा को हमें महत्व देना पड़ेगा।
ଭାରତ ନିକଟରେ ଯେକୌଣସି ଅର୍ଥନୈତିକ ବୈଷୟିକ ଜ୍ଞାନକୌଶଳଗତ ଏବଂ ଭୂ ରାଜନୈତିକ ପ୍ରତିବନ୍ଧକ ବିରୁଦ୍ଧରେ ନିଜକୁ ସଶକ୍ତ କରିବାର କ୍ଷମତା ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ବାର୍ଷିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାମ୍ପ୍ରତିକ ଭୂ ରାଜନୈତିକ ଏବଂ ବ୍ୟବସାୟିକ ପରିସ୍ଥିତିରେ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି, ମାତ୍ର ଭାରତ ଏହି ପ୍ରତିକୂଳ ସ୍ଥିତିକୁ ନିରନ୍ତର ଭାବେ ସୁଯୋଗରେ ପରିଣତ କରିବାର ସମର୍ଥ ହୋଇଛି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟକୁ ଉଲ୍ଲେଖ କରି ଶ୍ରୀ ଗୋଏଲ କହିଛନ୍ତି ପ୍ରାୟ 11 ମାସର ବିଭିନ୍ନ ଉତ୍ପାଦର ଆମଦାନୀ ଲାଗି ବର୍ତ୍ତମାନ ଦେଶରେ ବୈଦେଶିକ ବିନିମୟ ପାଣ୍ଠି ପରିମାଣ ଯଥେଷ୍ଟ ରହିଛି। ଏହାଦ୍ୱାରା ଭାରତ ବିଶ୍ୱରେ ଏକ ସୁଦୃଢ଼ ସ୍ଥାନରେ ସ୍ଥାନିତ ହେବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟାନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ 2-ଦିନିଆ ସମ୍ମିଳନୀ। ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।